ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 27 ତାରିଖ ଦିନ ଓଡ଼ିଶା ଗସ୍ତଥି ଆସିବେ। ବ୍ରହ୍ମପୁର ଜିଲ୍ଲା ରଙ୍ଗେଇଲୁଣ୍ଡାଠାରେ ହେବାର୍କେ ଥିବା ସେବା ପର୍ବଥି ପ୍ରଧାନମନ୍ତ୍ରୀ ଯୋଗଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ଇତର ସହିତ ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବାର ସାଙ୍ଗେ କେତେଟା ନୂଆ କାର୍ଯ୍ୟକ୍ରମ ଦେଶବାସୀଙ୍କ ଲାଗି ଉତ୍ସର୍ଗ କରିବେ। ସେଥିର୍ ଭିତରେ ଦେଶର 8 ଆଇଆଇଟିର ଦକ୍ଷତା ବୃଦ୍ଧି, ସମ୍ବଲପୁର ସର୍ଲା ଫ୍ଲାଇଓଭର ଉଦ୍ଘାଟନ, ଭୀମସାର ମେଡିକାଲ କଲେଜକେ ବିଶ୍ୱସ୍ତରର ସୁପର ସ୍ପେଶାଲିଟି ଘୋଷଣା, ସାରା ଦେଶ ଦକ୍ଷତା ବିକାଶ ପ୍ରକଳ୍ପର ଉଦ୍ଘାଟନ, ଅନ୍ତ୍ୟୋଦୟ ଗୃହ ଯୋଜନା ଥି 50,000 ହିତାଧିକାରୀଙ୍କୁ ସାହାଯ୍ୟ ବାଣ୍ଟବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକେ ନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତା ଥି ଗତକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗତକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟର ସାର ସ୍ଥିତି ସମୀକ୍ଷା କରିଛନ୍। ରାଜ୍ୟ ସାର ଯୋଗାଣର ସ୍ଥିତି ନ ଇହାଦେ ସୁଧାର ଆସିଛି ଆଉ ସବୁ ଜିଲ୍ଲାକେ ଦରକାର ହିସାବରେ ସାର ଯୋଗାଇ ଦିଆଯାଉଛି ବୋଲି ବୈଠକଟି କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ କହିଛନ୍। ସେ କହିଛନ୍, ଖରିଫ ଋତୁ ମୂଲ ହେଉନସାର ରାଜ୍ୟ ଲାଗି 10,00,000 ମେଟ୍ରିକ୍ ଟନ୍ ସାର ଦରକାର ବୋଲି ପ୍ରସ୍ତାବ ଥିଲା ବେଲ୍କେ ସେପ୍ଟେମ୍ବର 17 ତାରିଖ ତକ ରାଜ୍ୟକେ 11,98,572 ମେଟ୍ରିକ୍ ଟନ୍ ସାର ଯୋଗାଇ ଦିଆଯାଇଛି। ଇ ମାସ ଶେଷ ତକ ଆହୁରି 30,900 ମେଟ୍ରିକ୍ ଟନ୍ ସାର ଦର ଆନ୍ବାର୍କେ ଯୋଜନା କରାଯାଇଛି ବୋଲି ଶ୍ରୀ ପାଢ଼ୀ କହିଛନ୍। ଭାରତୀୟ ନିର୍ବାଚନ ଆୟୋଗ ଗଲାକାଲି ଦେଶର 474 ମାନ୍ୟତା ନାଇଁ ପାଇଥିବା ପଞ୍ଜିକୃତ ରାଜନୈତିକ ଦଲକେ ତାଲିକାନୁ ହଟେଇଛନ୍। ଇ ଦଲମାନେ ଗଲା 6 ବର୍ଷ ହେଲା କେନ୍ସି ନିର୍ବାଚନ ନାଇଁ ଲଢ଼ି। ଇତାର ସହିତ ଗଲା 8 ମାସ ଭିତରେ ଆୟୋଗ 808 ଦଲର ପଞ୍ଜୀକରଣ କେବିଲ୍ ରଦ୍ଦ କରିଛନ୍। ଜାତୀୟ ରାଜପଥ ସାମିଲ ହେବା ବଲାଙ୍ଗୀର ନୂଆପଡ଼ା ଭାୟା ବରଗଡ଼ ରାସ୍ତା। ଇ ରାସ୍ତାକେ ଜାତୀୟ ରାଜପଥ ସାମିଲ କରବାର ଲାଗି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ସଡ଼କ ପରିବହନ ଆଉ ରାଜପଥ ମନ୍ତ୍ରଣାଳୟ ପାଖେ ଦାବି କରିଥିଲେ। ଇତାକେ ବିଭାଗୀୟ ମନ୍ତ୍ରୀ ନୀତିନ ଗଡ଼କରୀ ଗଲାକାଲି ଅନୁମୋଦନ କରିଛନ୍ ବୋଲି ଶ୍ରୀ ପୁରୋହିତ ସୂଚନା ଦେଇଛନ୍। ବିଶ୍ୱ ବ୍ୟାଙ୍କର ଗୋଟିଏ ଦଲ ଗଲାକାଲି ଓଆଇଆଇପିସିଏର ପ୍ରକଳ୍ପ ନିର୍ଦ୍ଦେଶକ ଆଉ ଅଲଗା ଅଧିକାରୀମାନଙ୍କ ସାଙ୍ଗେ ହରିଚନ୍ଦନପୁର ବ୍ଲକ ମା କାଳିଜାଇ ପିଜି ନଥିବା କୃଷି ଉତ୍ପାଦନ କ୍ଲଷ୍ଟର ବୁଲି ଦେଖିଛନ୍। ବିଶ୍ୱ ବ୍ୟାଙ୍କ ଦଲ ମହିଳା ଚାଷୀମାନଙ୍କ ଚାଷ ପଦ୍ଧତି, ବ୍ୟବସାୟ ଆଉ ଆର୍ଥିକ ସ୍ଥିତି ପଚାରି ବୁଝିଛନ୍। ମହିଳାମାନଙ୍କ ଚାଷବାସ ପଦ୍ଧତି ଦେଖିକରି ବିଶ୍ୱ ବ୍ୟାଙ୍କ ଦଲ ପ୍ରଶଂସା କରିଛନ୍। କୃଷକ ଉତ୍ପାଦକ କ୍ଲଷ୍ଟର ଚାଷୀମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିପାରିଛି ବୋଲି କହିଛନ୍। କେନ୍ଦ୍ର ସରକାର ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରତି ପରିଚାଳିତ ହୋଇକରି ସାଧାରଣ ଲୋକଙ୍କ କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ଗଲା 11 ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାତି ବହୁଟେ ପରିବର୍ତ୍ତନ ଆସିଛି। 2018 ବେଲ୍କେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପୃଥିବୀର ସବୁନୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନାର ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍। ଯୋଜନାଥି ଦେଶର ଫି ପରିବାରକେ 5,00,000 ଲେଖା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଇଛି। ଗଲା ବର୍ଷର 29 ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଆୟୁଷ୍ମାନ ଭାରତ ଯୋଜନା ଥି 70 ବର୍ଷରୁ ଅତ୍କା ବୟସର ଲୋକଙ୍କ ଲାଗି ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ କରିଛନ୍।
ସରକାର କା ପ୍ରୟାସ ହେ କି ଦେଶ କେ ହର ବୁଜୁର୍ଗ ଜିନକି ଆୟୁ 70 ବର୍ଷ କେ ଉପର ହେ ଉନକୋ ଜଲ୍ଦ ସେ ଜଲ୍ଦ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ ମିଲେ ଔର ୟେ ଏସୀ ଯୋଜନା ହେ ଜିସମେ ଆୟ କି କୋଈ ପାବନ୍ଦି ନହିଁ।
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଗଲାକାଲି ଜିଲ୍ଲା ମହିଳା ଆଉ ଶିଶୁ ବିକାଶ ବିଭାଗର କାମକାଜର ସମୀକ୍ଷା କରିଛନ୍। ଜିଲ୍ଲାନ ମାତୃ ଆଉ ଶିଶୁ ମୃତ୍ୟୁ ହାର ରୋକବାର ଲାଗି ବିଭାଗ ତରଫରୁ ହର ରକମର ଜରୁରୀ ପଦକ୍ଷେପ ନେବାର୍କେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ଜିଲ୍ଲାପାଳ ଅଙ୍ଗନବାଡ଼ି କେନ୍ଦ୍ର ସୁଭଦ୍ରା ସାହାଜବାବ ଦେବିଲ ସମୀକ୍ଷା କରିଛନ୍। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଗ୍ରଣୀ ବ୍ୟାଙ୍କ ଆଉ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର ପରାମର୍ଶଦାତା କମିଟି ବୈଠକ ହୋଇଯାଇଛି। ବୈଠକଟି ପ୍ରତିଷ୍ଠାନର ଗଲା 3 ମାସର ସମୀକ୍ଷା ହୋଇଥିଲା। ଏହି ଆର୍ଥିକ ବର୍ଷରେ ଜୁନ୍ ମାସ ତକ ପ୍ରତିଷ୍ଠାନ ତରଫରୁ 9 ଶିବିର ଜରିଏ 309 ହିତାଧିକାରୀଙ୍କୁ ତାଲିମ ଦିଆଯାଇଛି। ଅନ୍ତର୍ଜାତୀୟ ସ୍ତରର ପତ୍ରିକା ନ୍ୟାସନାଲ୍ ଜିଓଗ୍ରାଫିର ପହିଲା ପୃଷ୍ଠାଥି ସିମ୍ଲିପାଲ୍ନ ବିରଳ କଳାବାଘ ସ୍ଥାନ ପାଇଛି। ଏଥି ସିମ୍ଲିପାଲ୍ର କଳାବାଘମାନଙ୍କର ବାବଦେ ଆଉ ଓଡ଼ିଶା ଜଙ୍ଗଲ ଆଉ ପରିବେଶ ବିଭାଗ ତରଫରୁ ବାଘ ସ୍ଥାନାନ୍ତର ପ୍ରକ୍ରିୟା ବାବଦେ ଗୋଟିଏ ସୁନ୍ଦର ଆଲେଖ୍ୟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ ସ୍ତରର ପତ୍ରିକାଥି ସିମ୍ଲିପାଲ୍ ଆଉ ସେନର ବାଘମାନଙ୍କର କାହାଣୀ ପ୍ରକାଶିତ ହେବାରଟା ରାଜ୍ୟ ଆଉ ଦେଶ ଲାଗି ଗୋଟିଏ ଗୌରବର ବିଷୟ। ଓଡ଼ିଶା ପର୍ଯ୍ୟଟନ ଆଉ ସିମ୍ଲିପାଲ୍ ଅଭୟାରଣ୍ୟକେ ଏଇଟା ଗୋଟିଏ ନୂଆ ଦିଗନ୍ତ ଦେବା ବୋଲି ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ଗୋଟିଏ ଦୁଇଟା ଜାଗା ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏ ସମୟଥି ପଶ୍ଚିମ ଓଡ଼ିଶା ସହିତ ରାଜ୍ୟର 20 ଜିଲ୍ଲାନ ଘଡ଼ଘଡ଼ି ଆଉ ବିଜୁଳି ମାରିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।